ଶ୍ରୀକୃଷ୍ଣର ବଂଶୀ ଧ୍ୱନି ଶୁଣି ଥକିତ ହେଲେ ଯମୁନା ପାଣି ମୃଗମାନେ ତୃଣ ଚାପିଣ ରହିଲେ ଭାଙ୍ଗି ଗଲା ତାଙ୍କ ବାଙ୍କ ଚାହାଣି ବଂଶୀ ସ୍ୱନ ଆଉ ନବଜା ସମଗନ ହେ ଜଳ ଛାଡ଼ି ମୀନ ତଳେ ପଡ଼ି ବୃକ୍ଷ ରୂପ ତ ରଗଲା ଝଡ଼ି ଶୁଷ୍କ ତରୁ ମାନେ ପଲ୍ଲବିତ ହେଲେ କୁଳବଧୂ ଲାଜ ଛାଡ଼ି ବଂଶୀ ସ୍ୱନ ଆଉ ନବଜା ସମଘନ ହେ କାଷ୍ଠ ପିତୁଳିର ପ୍ରାୟ ହୋଇ ସହସ୍ର ଗୋପୀ ରହିଲେ ଚାହିଁ ଭଣୀ ସାଲ ବେଗ ବଂଶୀରେ ଶରଣ ରାଧା କୃଷ୍ଣ ବିନୁ ଅନ୍ୟ ନାହିଁ ବଂଶୀ ସ୍ୱନ ଆଉ ନବଜା ଶ୍ୟାମଘନ ହେ ଆଉ ନବଜା ଶ୍ୟାମଘନ ହେ।